ସେଦିନ ରାଧାରାଣୀ କେତେ ଯେ ନେହୁରା ହେଇଛି, ଥରେ ଯମୁନା କୂଳକୁ ଯିବ, କଦମ୍ବ ମୂଳରେ ତା କାହ୍ନର ବଇଁଶୀ ସ୍ୱରରେ ନିଜକୁ ହଜେଇଦେବ, ହେଲେ ନା ତାକୁ ଯମୁନା ଯିବାକୁ ହେଇଛି ମନା।